ആകാശവാണി ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ପଞ୍ଚରାଷ୍ଟ୍ରୀୟ ଗସ୍ତର ତୃତୀୟ ପର୍ଯ୍ୟାୟରେ ଆର୍ଜେଣ୍ଟିନାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ସମବାୟ କ୍ଷେତ୍ରକୁ ଅଧିକ ସଶକ୍ତ କରିବା ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ଆନ୍ତର୍ଜାତିକ ସମବାୟ ଦିବସ। ଗୁଜରାଟର ଆନନ୍ଦଠାରେ ଦେଶର ପ୍ରଥମ ସମବାୟ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କଲେ ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ। ଶ୍ରୀକ୍ଷେତ୍ର ପୁରୀରେ ଆଜି ଅନୁଷ୍ଠିତ ହେଉଛି ଶ୍ରୀଜୀଉଙ୍କ ବାହୁଡ଼ା ଯାତ୍ରା। ଆମେରିକାର ଟେକ୍ସାସରେ ପ୍ରବଳ ବନ୍ୟାରେ 24 ଜଣଙ୍କର ମୃତ୍ୟୁ ଏବଂ ଏଜବାଷ୍ଟନ୍ ଟେଷ୍ଟର ଚତୁର୍ଥ ଦିନରେ ଆଜି ଭାରତ ତା'ର ଦ୍ୱିତୀୟ ଇନିଂସରେ ଏକ ୱିକେଟ୍ରେ 64 ରନ୍ରୁ ଆରମ୍ଭ କରିବ ବ୍ୟାଟିଂ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଞ୍ଚରାଷ୍ଟ୍ରୀୟ ଗସ୍ତର ତୃତୀୟ ପର୍ଯ୍ୟାୟରେ ଆଜି ସକାଳେ ଆର୍ଜେଣ୍ଟିନାର ରାଜଧାନୀ ବୁଏନ୍ସ ଆଇରସ୍ଠାରେ ପହଞ୍ଚିଛନ୍ତି। ତ୍ରିନିଦାଦ ଓ ଟବାଗୋ ଗସ୍ତ ସଫଳତାର ସହ ଶେଷ କରି ଶ୍ରୀ ମୋଦି ଆର୍ଜେଣ୍ଟିନା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ଦକ୍ଷିଣ ବିଶ୍ୱ ସହିତ ଭାରତକୁ ସୁଦୃଢ଼ କରିବାକୁ ପ୍ରଧାନମନ୍ତ୍ରୀଙ୍କର ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। ଆର୍ଜେଣ୍ଟିନାରେ ପହଞ୍ଚିବା ପରେ ଭାରତୀୟ ସମ୍ପ୍ରଦାୟ ପକ୍ଷରୁ ଏକ ବିଶେଷ ଶାସ୍ତ୍ରୀୟ ନୃତ୍ୟ ପ୍ରଦର୍ଶନ ସହ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ଶ୍ରୀ ମୋଦି ଆର୍ଜେଣ୍ଟିନାର ସ୍ୱାଧୀନତା ସଂଗ୍ରାମୀ ତଥା ମହାନ ଜନନାୟକ ଜେନେରାଲ ଜୋସ୍ ଡି ସାନ୍ ମାର୍ଟିନ୍ଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ପ୍ରଧାନମନ୍ତ୍ରୀଙ୍କୁ ସେଠାରେ ଆନୁଷ୍ଠାନିକ ସ୍ୱାଗତ ସମ୍ଭର୍ଦ୍ଧନା ପରେ ଦ୍ୱିପାକ୍ଷିକ ଓ ରଣନୈତିକ ସହଭାଗିତାକୁ ମଜବୁତ କରିବା ଲକ୍ଷ୍ୟ ନେଇ ପ୍ରତିନିଧି ମଣ୍ଡଳସ୍ତରୀୟ ଆଲୋଚନା କରିବେ। ବିଭିନ୍ନ କ୍ଷେତ୍ରରେ ସହଯୋଗର ନୂତନ ମାର୍ଗ ଉନ୍ମୋଚନ କରିବା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ଆଲୋଚନା ବୈଠକରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ପ୍ରମୁଖ କ୍ଷେତ୍ରଗୁଡ଼ିକ ମଧ୍ୟରେ ବାଣିଜ୍ୟ ଓ ନିବେଶ, ସ୍ୱାସ୍ଥ୍ୟ, ଔଷଧ, ପ୍ରତିରକ୍ଷା, ସୁରକ୍ଷା, ଭିତ୍ତିଭୂମି ବିକାଶ, କୃଷି ଓ ଖାଦ୍ୟ ସୁରକ୍ଷା, ଆଇସିଟି ଏବଂ ଡିଜିଟାଲ ନବସୃଜନ, ବିପର୍ଯ୍ୟୟ ପରିଚାଳନା, ଶିକ୍ଷା ଏବଂ ଉଭୟ ଦେଶର ଲୋକଙ୍କ ମଧ୍ୟ ସୁସମ୍ପର୍କ ସ୍ଥାପନ କରିବା ନେଇ ଆର୍ଜେଣ୍ଟିନାର ନେତୃବୃନ୍ଦଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିବେ। ଆର୍ଜେଣ୍ଟିନାର ରାଷ୍ଟ୍ରପତି ଜାଭିୟର ମାଇଲିଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ପ୍ରଧାନମନ୍ତ୍ରୀ ଆଲୋଚନା କରିବେ। ଗତବର୍ଷ ନଭେମ୍ବର ମାସରେ ବ୍ରାଜିଲ୍ର ରିଓ ଡି ଜେନେରିଓଠାରେ ଅନୁଷ୍ଠିତ G20 ଶିଖର ସମ୍ମିଳନୀରେ ଯୋଗଦେବା ଅବସରରେ ପ୍ରଧାନମନ୍ତ୍ରୀ ଆର୍ଜେଣ୍ଟିନା ରାଷ୍ଟ୍ରପତିଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। 2018 ମସିହାରେ G20 ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ଆର୍ଜେଣ୍ଟିନା ଗସ୍ତ କରିଥିଲେ। ତେବେ 57 ବର୍ଷ ମଧ୍ୟରେ ଭାରତର ପ୍ରଧାନମନ୍ତ୍ରୀ ଭାବେ ଆର୍ଜେଣ୍ଟିନାକୁ ଶ୍ରୀ ମୋଦିଙ୍କର ଏହା ହେଉଛି ପ୍ରଥମ ଦ୍ୱିପାକ୍ଷିକ ଗସ୍ତ। ଆର୍ଜେଣ୍ଟିନା ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ବ୍ରାଜିଲ ଗସ୍ତରେ ଯିବେ। ସେଠାରେ ବ୍ରିକ୍ସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ସମବାୟ କ୍ଷେତ୍ରକୁ ଅଧିକ ସଶକ୍ତ କରିବା ଲକ୍ଷ୍ୟ ନେଇ ମିଳିତ ଜାତିସଂଘ ଚଳିତ ବର୍ଷକୁ ଆନ୍ତର୍ଜାତିକ ସମବାୟ ବର୍ଷ ଭାବେ ଘୋଷଣା କରିଛି। ପ୍ରତିବର୍ଷ ଜୁଲାଇ ମାସ ପ୍ରଥମ ଶନିବାର ଦିନ ଆନ୍ତର୍ଜାତିକ ସମବାୟ ଦିବସ ପାଳନ କରାଯାଏ। ଚଳିତ ବର୍ଷର ବିଷୟବସ୍ତୁ ରହିଛି ସମବାୟ ଏକ ଉନ୍ନତ ବିଶ୍ୱ ପାଇଁ ଅନ୍ତର୍ଭୁକ୍ତିମୂଳକ ଏବଂ ନିରନ୍ତର ସମାଧାନ ନିର୍ମାଣ। ସମବାୟ କ୍ଷେତ୍ରର ସ୍ଥାୟୀ ବିକାଶକୁ ଏହା ପ୍ରତିଫଳିତ କରୁଛି। ଏହି ଅବସରରେ ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହା ଆଜି ଗୁଜରାଟର ଆନନ୍ଦଠାରେ ଦେଶର ପ୍ରଥମ ତ୍ରିଭୁବନ ସମବାୟ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କରିଛନ୍ତି। ସମାବେଶକୁ ସମ୍ବୋଧନ କରି ଶ୍ରୀ ଶାହା କହିଛନ୍ତି, ଗତ 4 ବର୍ଷ ମଧ୍ୟରେ ସମବାୟ ମନ୍ତ୍ରଣାଳୟ 60 ନୂତନ ପଦକ୍ଷେପ ଆରମ୍ଭ କରିଛି। ଦରିଦ୍ର ତଥା ଗ୍ରାମାଞ୍ଚଳ ଲୋକଙ୍କ ଜୀବନକୁ ଅଧିକ ସଶକ୍ତ କରିବା ଲକ୍ଷ୍ୟ ନେଇ ସମବାୟ ମନ୍ତ୍ରଣାଳୟ ପ୍ରତିଷ୍ଠା କରାଯାଇଛି।
देश के प्रधानमंत्री नरेंद्र मोदी जी ने तय किया कि करोड़ों गरीब, करोड़ों ग्रामीण, उनके जीवन में आशा का संचार, उनकी आर्थिक समृद्धि के लिए देश में सहकारिता मंत्रालय की स्थापना की जाए। उसके बाद सहकारिता मंत्रालय ने राष्ट्रीय स्तर पर केंद्र में एक अलग मंत्रालय की स्थापना हो।
ଶ୍ରୀ ଶାହା କହିଛନ୍ତି, ପ୍ରାୟ 40 ଲକ୍ଷ ଶ୍ରମିକ ସମବାୟ ଆନ୍ଦୋଳନରେ ସଂଶ୍ଳିଷ୍ଟ ଅଛନ୍ତି। ସମବାୟ କ୍ଷେତ୍ରରେ ନୀତି ନିର୍ଦ୍ଧାରଣ, ତଥ୍ୟ ବିଶ୍ଳେଷଣ, ରଣନୀତି ଏବଂ ଗବେଷଣା କ୍ଷେତ୍ରକୁ ଏହି ବିଶ୍ୱବିଦ୍ୟାଳୟ ଅଧିକ ସହଯୋଗ ପ୍ରଦାନ କରିବ ବୋଲି ଶ୍ରୀ ଶାହା କହିଛନ୍ତି।
आज जो हम करने जा रहे हैं, त्रिभुवन सहकारी यूनिवर्सिटी का शिलान्यास करने जा रहे हैं, वो सहकारिता क्षेत्र को मजबूत करने के लिए सारी की सारी कमियों की पूर्ति करने वाला ये एकमात्र इनिशिएटिव है।
ଶ୍ରୀକ୍ଷେତ୍ର ପୁରୀରେ ଆଷାଢ଼ ମାସ ଶୁକ୍ଳ ଦଶମୀ ତିଥିରେ ଆଜି ମହାପ୍ରଭୁଙ୍କ ପବିତ୍ର ବାହୁଡ଼ା ଯାତ୍ରା ଭକ୍ତି ଭାବପୂର୍ଣ୍ଣ ଓ ଉତ୍ସାହ ପରିବେଶ ମଧ୍ୟରେ ଅନୁଷ୍ଠିତ ହେଉଛି। ନବଦିନାତ୍ମକ ଯାତ୍ରା ଶେଷ କରି ଶ୍ରୀଜୀଉ ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିବା ପର୍ଯ୍ୟାୟ ଆରମ୍ଭ ହୋଇଛି। ସୁରୁଖୁରୁରେ ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ପ୍ରଭୁ ଜଗନ୍ନାଥଙ୍କ ବାହୁଡ଼ା ପହଣ୍ଡି ବିଜେ ହୋଇଛି। ପ୍ରଭୁ ବଳଭଦ୍ର ତାଳଝୋଜ ରଥରେ, ଦେବୀ ସୁଭଦ୍ରା ଦର୍ପଦଳନ ଏବଂ ମହାପ୍ରଭୁ ଜଗନ୍ନାଥ ନନ୍ଦୀଘୋଷ ରଥରେ ବିରାଜମାନ କରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ଶ୍ରୀଜୀଉମାନଙ୍କ ମସ୍ତକରେ ସୋଲ ଓ ଫୁଲରେ ନିର୍ମିତ ଆକର୍ଷଣୀୟ ଟାହିଆ ଲଗାଯାଇଛି। ଅପରାହ୍ନ ପ୍ରାୟ 4:00 ରଥଟଣା କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡ଼ିଛି। କେରଳରେ ନିପା ଭାଇରସ୍ ସଂକ୍ରମଣ ସଂକ୍ରାନ୍ତ 2 ମାମଲା ରିପୋର୍ଟ ହୋଇଥିବା ଜଣାପଡ଼ିଛି। କୋଝିକୋଡ଼େରେ ଜଣେ 18 ବାଳିକାର ଆକ୍ୟୁଟ୍ ଏନ୍ସେଫାଲାଇଟିସ୍ ସିଣ୍ଡ୍ରୋମ୍ରେ ମୃତ୍ୟୁ ହୋଇଥିବା ବେଳେ ମାଲାପୁରମ୍ରେ ଜଣେ 38 ମହିଳା ଚିକିତ୍ସାଧୀନ ଅଛନ୍ତି। ନିପା ଭାଇରସ୍ ସଂକ୍ରମଣ ନେଇ ନିଶ୍ଚିତ ହେବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୋଝିକୋଡ଼େ, ମାଲାପୁରମ୍ ଏବଂ ପାଲକ୍କାଡ୍ ଜିଲ୍ଲାରେ ସତର୍କତା ଅବଲମ୍ଭନ କରାଯାଇଛି। ସନ୍ଦିଗ୍ଧଙ୍କୁ ସଙ୍ଗରୋଧରେ ରଖାଯିବା ସହ ଚିହ୍ନଟ ଏବଂ ନମୁନା ପରୀକ୍ଷଣକୁ ଅଧିକ ତ୍ୱରାନ୍ୱିତ କରାଯାଇଛି। ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ କହିଛନ୍ତି ନିପା ଭାଇରସ୍ ସଂକ୍ରମଣ ମାର୍ଗଦର୍ଶିକା ପୂର୍ବରୁ ରାଜ୍ୟରେ କାର୍ଯ୍ୟକାରୀ କରାଯାଇସାରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶର ସମ୍ଭାଲରେ ଏକ ଦୁର୍ଘଟଣାରେ ପ୍ରାଣହାନୀ ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ମୃତକଙ୍କ ନିକଟତମ ପରିବାର ଲୋକଙ୍କୁ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠିରୁ 2,00,000 ଏବଂ ଆହତଙ୍କ ପାଇଁ 50,000 ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ଗଣମାଧ୍ୟମ ତଥ୍ୟ ଅନୁଯାୟୀ ସମ୍ଭାଲ ଜିଲ୍ଲାର ମେରଠ ବାଉଦୋନ୍ ରାଜପଥରେ ଗତକାଲି ଏକ ସଡ଼କ ଦୁର୍ଘଟଣା ଘଟିଥିଲା, ଯେତେବେଳେ ଏକ ବିବାହ ପାର୍ଟିର 10 ଲୋକଙ୍କୁ ନେଇ ଯାଉଥିବା ଏକ କାର୍ ଏକ କଲେଜର କାନ୍ଥରେ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ବର ସମେତ 5 ମୃତ୍ୟୁ ହୋଇଥିଲା। ଆମେରିକାର ଟେକ୍ସାସରେ ପ୍ରବଳ ବନ୍ୟାଜନିତ ପରିସ୍ଥିତି ନେଇ 24 ମୃତ୍ୟୁ ହୋଇଛି। ବହୁ ଲୋକ ଏବେ ମଧ୍ୟ ନିଖୋଜ ଥିବା ଜଣାପଡ଼ିଛି। ଟେକ୍ସାସର ଗଭର୍ଣ୍ଣର ଗ୍ରେଗ୍ ଆବୋଟ୍ କେନ୍ଦ୍ରୀୟ ଟେକ୍ସାସର କେତେକ ଅଞ୍ଚଳ ପାଇଁ ବିପର୍ଯ୍ୟୟ ଘୋଷଣା କରିଛନ୍ତି। ସେଠାରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଜାରି ରହିଛି। କେର୍ କାଉଣ୍ଟିର କ୍ୟାମ୍ପ ମିଷ୍ଟିକ୍ରେ 20+ ବାଳିକା ନିଖୋଜ ଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ସେଠାରେ ଗତ ଗୁରୁବାର ରାତିରୁ ପ୍ରବଳ ବର୍ଷା ଆରମ୍ଭ ହୋଇଥିଲା। ସମଗ୍ର ଅଞ୍ଚଳରେ ପାଖାପାଖି 8 ବର୍ଷା ହୋଇଥିବା ଜଣାପଡ଼ିଛି। କେତେକ ଅଞ୍ଚଳରେ 15 ପର୍ଯ୍ୟନ୍ତ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଲଗାଣ ବର୍ଷାଜନିତ ବନ୍ୟା ଭୟଙ୍କର ଓ ଆଶ୍ଚର୍ଯ୍ୟଜନକ ବୋଲି ବର୍ଣ୍ଣନା କରିଛନ୍ତି। ଭାରତରୁ ଆମେରିକା ଏବଂ ଅନ୍ୟାନ୍ୟ ଦେଶକୁ ବେଆଇନ ମାନବ ଚାଲାଣରେ ସମ୍ପୃକ୍ତ ଅଭିଯୋଗରେ ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍ଆଇଏ 2 ଗିରଫ କରିଛି। ହିମାଚଳ ପ୍ରଦେଶ ଏବଂ ଦିଲ୍ଲୀର 2 ସ୍ଥାନରେ ତଲାସୀ ଅଭିଯାନ ପରେ ସେମାନଙ୍କୁ ଗିରଫ କରାଯାଇଛି। ଏନ୍ଆଇଏ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଡଙ୍କି ରୁଟ୍ ଦେଇ ଲୋକଙ୍କୁ ବେଆଇନ ଭାବେ ଅନ୍ୟ ଦେଶକୁ ସ୍ଥାନାନ୍ତର କରିବାରେ ଏହି 2 ମଧ୍ୟରୁ ଜଣେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିଲା। ଅନ୍ୟ ବ୍ୟକ୍ତି ଜଣକ ଏହି ବେଆଇନ କାର୍ଯ୍ୟକଳାପରେ ଅର୍ଥ ହସ୍ତାନ୍ତର ନେଇ ସହଯୋଗ ପ୍ରଦାନ କରୁଥିବା ଜଣାପଡ଼ିଛି। ଏହି ଘଟଣାରେ ପୂର୍ବରୁ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ଗଙ୍ଗଦୀପ ସିଂଙ୍କର ଏମାନେ ସହଯୋଗୀ ବୋଲି ଏନ୍ଆଇଏ କହିଛି। ଆଣ୍ଟସର୍ନ ତେନ୍ଦୁଲକର ଟ୍ରଫିର ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ର ଆଜି ଚତୁର୍ଥ ଦିନରେ ଭାରତ 1 ୬୪ ବ୍ୟାଟିଂ ଆରମ୍ଭ କରିବ। ଭାରତ ଦ୍ୱିତୀୟ ଇନିଂସରେ ଏପର୍ଯ୍ୟନ୍ତ 244 ଆଗୁଆ ରହିଛି। ଭାରତୀୟ ସମୟ ଅପରାହ୍ନ 3:30 ସମୟରେ ଖେଳ ଆରମ୍ଭ ହେବ। କେଏଲ୍ ରାହୁଲ ଏବଂ କରୁଣ ନାୟାର କ୍ରିଚ୍ରେ ଅପରାଜିତ ଅଛନ୍ତି। ଇଂଲଣ୍ଡ ପ୍ରଥମ ଇନିଂସରେ ସମସ୍ତ ୱିକେଟ୍ ହରାଇ 407 ସଂଗ୍ରହ କରିଛି। ଭାରତ ପକ୍ଷରୁ ମହମ୍ମଦ ସିରାଜ 6 ଏବଂ ଆକାଶଦୀପ 4 ୱିକେଟ୍ ଅକ୍ତିଆର କରିଛନ୍ତି। ମୁଖ୍ୟ ସମ୍ବାଦ, ପଞ୍ଚରାଷ୍ଟ୍ରୀୟ ଗସ୍ତର ତୃତୀୟ ପର୍ଯ୍ୟାୟରେ ଆର୍ଜେଣ୍ଟିନାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ସମବାୟ କ୍ଷେତ୍ରକୁ ଅଧିକ ସଶକ୍ତ କରିବା ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ଆନ୍ତର୍ଜାତିକ ସମବାୟ ଦିବସ। ଗୁଜରାଟର ଆନନ୍ଦଠାରେ ଦେଶର ପ୍ରଥମ ସମବାୟ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କଲେ ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ। ଶ୍ରୀକ୍ଷେତ୍ର ପୁରୀରେ ଆଜି ଅନୁଷ୍ଠିତ ହେଉଛି ଶ୍ରୀଜୀଉଙ୍କ ବାହୁଡ଼ା ଯାତ୍ରା। ଆମେରିକାର ଟେକ୍ସାସରେ ପ୍ରବଳ ବନ୍ୟାରେ 24 ମୃତ୍ୟୁ ଏବଂ ଏଜବାଷ୍ଟନ୍ ଟେଷ୍ଟର ଚତୁର୍ଥ ଦିନରେ ଆଜି ଭାରତ ତା'ର ଦ୍ୱିତୀୟ ଇନିଂସରେ 1 ୬୪ ରନ୍ରୁ ଆରମ୍ଭ କରିବ ବ୍ୟାଟିଂ। ସମ୍ବାଦ ଶେଷ ହେଲା।